ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଓଡ଼ିଶାକେ ଅତ୍କା ପୁଞ୍ଜିପତିଙ୍କୁ ଆକୃଷ୍ଟ କରବାର୍ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁମ୍ବାଇ ଯିବେ। ଆଇବା 17 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୁମ୍ବାଇନ ନିବେଶକମାନଙ୍କୁ ଭେଟିକରି ଓଡ଼ିଶା ଆସବାର୍କେ ନିମନ୍ତ୍ରଣ କରବେ। ଓଡ଼ିଶାନ ଶିଳ୍ପାୟନ ଲାଗିଥିବା ସମ୍ଭାବନା ବାବଦେ ଶିଳ୍ପ ବିଭାଗ ତରଫ ସେନ ଗୋଟେ ରୋଡ୍ ଶୋଥି ବିଲ୍ ସେ ଯୋଗ ଦେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟସେବା କୃଷି ଆର୍ ସ୍ଥାୟୀ ସହର ଉପରେ 3 ଏଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଘୋଷଣା କରିବେ। ବିକଶିତ ଭାରତର ସପନକେ ସାକାର କରବାର ଲାଗି ଏ 3 ଉତ୍କର୍ଷ କେନ୍ଦ୍ରକେ ଶୀର୍ଷ ଶିକ୍ଷାନୁଷ୍ଠାନ ଶିଳ୍ପ ଅଂଶୀଦାର ଆର୍ ଷ୍ଟାର୍ଟଅପ୍ମାନେ ନେତୃତ୍ୱ ଦେବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ ଆଉ 3 କ୍ଷେତ୍ରଟି ଅତ୍କା ସମାଧାନ ସୃଷ୍ଟି କରିବେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫ ଗଲାକାଲି 5 ଜାତୀୟ ଜଳ ପୁରସ୍କାର 2023 ଘୋଷଣା କରାଯାଇଛି। ଜଳ ସଂରକ୍ଷଣ ଦିଗେ ବ୍ୟାପକ କାମ କରୁଥିବାର ଲାଗି ଓଡ଼ିଶାକେ ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ମିଳିଛି। ସେନ୍ତା ବଲାଙ୍ଗୀରକେ ଶ୍ରେଷ୍ଠ ଜିଲ୍ଲା, ପୁରୀକେ ଶ୍ରେଷ୍ଠ ସହରାଞ୍ଚଳ ସଂସ୍ଥା ଆର୍ ମୟୂରଭଞ୍ଜର ଖଇରବାଣୀ ଆଶ୍ରମ ସ୍କୁଲକେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ କରାଯାଇଛି। ଏ 4 ବର୍ଗଥି ଓଡ଼ିଶା ଜାତୀୟ ଜଳ ପୁରସ୍କାର ପାଇବା। ନୂଆଦିଲ୍ଲୀର ବିଜ୍ଞାନ ଭବନ ଆଇବା 22 ଦିନ ଇ ପୁରସ୍କାର ଦିଆଯିବା। ରାଜ୍ୟ ଚାଲିଥିବା ଘରୋଇ ବୃଦ୍ଧାଶ୍ରମମାନଙ୍କର ବାବଦେ 7 ଭିତରେ ରିପୋର୍ଟ ଦେବାର୍କେ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଇ ବାବଦେ ଚିଠି ଲେଖାଯାଇଛି। ରାଜ୍ୟ ବହୁତଟେ ଘରୋଇ ବୃଦ୍ଧାଶ୍ରମ ଅଛେ, ହେଲେ ସେମାନଙ୍କର ବାବଦେ ସରକାରଙ୍କର ପାଖେ ତଥ୍ୟ ନାଇଥିବାରୁ ସେମାନଙ୍କୁ ସରକାରୀ ଅନୁଦାନ ନାଇଁ ଦିଆଯିବାର। ସେଥିଲାଗି ଜିଲ୍ଲାମାନଙ୍କୁ ପରିଚାଳିତ ସବୁ ଘରୋଇ ବୃଦ୍ଧାଶ୍ରମର ପୂରା ବିବରଣୀ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକେ 7 ଭିତରେ ପଠାବାର୍କେ କୁହାଯାଇଛି। ରାଜ୍ୟ ଥିବା 15 ବଛରନୁ ଅତ୍କା ପୁରୁଣା ଗାଡ଼ି ସ୍କ୍ରାପ୍ କରବାର୍କେ ଚାହୁଁଥିଲେ ବାକି ପାଉଣା ଛାଡ଼ ସମୟକେ ଆଉ 2 ବଢ଼ାଯାଇଛି। ଇ ବାବଦେ ଗଲାକାଲି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗ ତରଫ ଗୋଟିଏ ବିଜ୍ଞପ୍ତି ବାହାରିଛି। କେନ୍ଦ୍ର ସରକାରଙ୍କର ସଡ଼କ ପରିବହନ ମନ୍ତ୍ରଣାଳୟ ତରଫ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର 2022 ଗାଡ଼ି ସ୍କ୍ରାପ୍ ନୀତି ପ୍ରଣୟନ କରିଥିଲେ। ସେ ଅନୁସାରେ 15 ବର୍ଷରୁ ଅତ୍କା ପୁରୁଣା ଗାଡ଼ି ସ୍କ୍ରାପ୍ କଲେ ବାକି ଥିବା ଟିକସ ଜରିମାନା ଛାଡ଼ ବ୍ୟବସ୍ଥା ହୋଇଥିଲା। ନୋଟାରୀମାନେ କରୁଥିବା ବିହାକି ଛାଡ଼ପତର ଦଲିଲ ବୈଧ ନୁହେଁ ବୋଲି ଆଇନ ମନ୍ତ୍ରଣାଳୟ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମାଥି କୁହାଯାଇଛି ଯେ ନୋଟାରୀ ଆଇନ 1952 କି ନୋଟାରିଜ୍ ରୁଲ 1956 ଅନୁସାରେ ସେମାନେ ବିହାକି ଛାଡ଼ପତର ବାବଦ ଦଲିଲ ତିଆର କରି ନାଇପାରନ୍। ସେଥିର୍ଲାଗି ନୋଟାରୀମାନେ ଇ କାମ ନାଇଁ କରବାର ଉଚିତ। ଯଦି ନୋଟାରୀମାନେ ଇ କାମ କରବେ ସେଟା ଅବୈଧ ଘୋଷଣା କରାଯିବା ଆର୍ ସେ ନୋଟାରୀମାନଙ୍କର ବିରୋଧ ନ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରଣାଳୟ ତରଫ ସ୍ୱଷ୍ଟ କରାଯାଇଛି। ରାଜ୍ୟ ଶିକ୍ଷକମାନଙ୍କୁ ଘର ବନାବାର ଆର୍ ମୋଟରସାଇକେଲ ଘିନ୍ବାର ଲାଗି ଏଡ଼ଭାନ୍ସ ଟଙ୍କା ଦିଆଯିବା। ଇ ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଏଡ଼ଭାନ୍ସ ଟଙ୍କା ଆବେଦନ ଲାଗି ନିୟମ ବଦଳାଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କେ ଏଥିର୍ଲାଗି ଆବେଦନ କରାଯିବା। ଡିଜିଟାଲ ପ୍ଲାଟଫର୍ମଟି ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ସହିତ ଓଡ଼ିଆ ଲୋକେ ନିଜର ମାତୃଭାଷାଥି ଯେନ୍ତା ସହଜେ ସବୁ ତଥ୍ୟ ପାଇପାରିବେ ଆର୍ ପରିପ୍ରକାଶ କରିପାରିବେ ସେଥିର୍ଲାଗି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆର୍ ଗୁଗୁଲ ଇଣ୍ଡିଆ ଟିମ୍ ଭିତରେ ଗଲାକାଲି ଆଭାସୀ ଜରିଏ ଗୋଟିଏ ବୈଠକ ହୋଇଯାଇଛି। ଇତି ଡିଜିଟାଲ ପ୍ଲାଟଫର୍ମମାନଙ୍କେ ଓଡ଼ିଆ ଭାଷାର ବ୍ୟବହାର କେନ୍ତା ସଠିକ୍ ଆର୍ ନିର୍ଭୁଲ କରି ଉପସ୍ଥାପିତ କରାଯାଇପାରବା ସେ ବାବଦେ ଆଲୋଚନା କରାଯାଇଥିଲା। ଆର୍ଥିକ ବିଜ୍ଞାନ କ୍ଷେତ୍ରଟି ଉଲ୍ଲେଖନୀୟ ଯୋଗଦାନ ଲାଗି ଆମେରିକା ଆର୍ ବ୍ରିଟେନ୍ର 3 ଅର୍ଥଶାସ୍ତ୍ରୀଙ୍କୁ 2024 ନୋବେଲ ପୁରସ୍କାର ଦେବାର୍କେ ଘୋଷଣା କରାଯାଇଛି। ତୁର୍କୀ ବଂଶୋଦ୍ଭବ ଆର୍ ଆମେରିକୀୟ ଡେରୋନ୍ ଏସୋମୋଗୁଲୁ ବ୍ରିଟିଶର ମୂଲ ବାସିନ୍ଦା ଆର୍ ଆମେରିକା ନାଗରିକ ସାଇମନ୍ ଜନ୍ସନ୍ ଆର୍ ବ୍ରିଟେନ୍ର ଜେମ୍ସ ରବିନ୍ସନ୍ଙ୍କୁ ଇ ସମ୍ମାନ ଦିଆଯିବା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାକେ ଲାଗିକରି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି, ହେଲେ ଓଡ଼ିଶାନ ଇତାର ପ୍ରଭାବ ନାଇଁ ପଡ଼େ। ସିଆଡ଼େ ଆଇବା 18-20 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲା ରବିବାର ଦିନ ବଲାଙ୍ଗୀର କନ୍ଧମାଳ ଆର୍ ନୂଆପଡ଼ା ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଆଇବା 2 ପୁରା ରାଜ୍ୟନୁ ମୌସୁମୀ ବାୟୁ ଫେରିବାର ଲାଗି ପାଗ ଠିକ୍ ଅଛେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆକଳନ କରିଛନ୍। ଏଚିନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।